ଦେ ଡିପ୍ ଡାଇଭ୍‌କୁ ସ୍ୱାଗତ। ଆଜି ଆମେ ଏକ ବଡ଼ ଦ୍ୱନ୍ଦ୍ୱକୁ ନେଇ ଆଲୋଚନା କରିବା, ପେସାଦାରିତା ବନାମ ପୂର୍ଣ୍ଣତା।
ହଁ, ଏଇଟା ବହୁତ ଶୁଣାଯାଏ।
ହଁ, ଆମ ପାଖରେ ଗୋଟେ ଚିନ୍ତା ଅଛି। ଶୀର୍ଷକ ହେଉଛି ପେସାଦାରିତା ବନାମ ପୂର୍ଣ୍ଣତା, ସଫଳତାର ମାନଦଣ୍ଡ। ଆଉ ଏଇଟା ଆସିଛି ରୂପେଶ ଜୈନଙ୍କ ରୂପେଶ ଦିଲସେରୁ, ମାନେ ତାଙ୍କ ନିଜ ଜୀବନର ଅନୁଭୂତି।
ଆଚ୍ଛା,
ତ ଆଜି ଆମେ ଚେଷ୍ଟା କରିବା ଏ ଦୁଇଟା ଭିତରେ ଯୋ ସୂକ୍ଷ୍ମ ପାର୍ଥକ୍ୟ ଅଛି ତାକୁ ବୁଝିବାକୁ, ଆଉ ଜାଣିବାକୁ ଯେ ଲଙ୍ଗ୍ ଟର୍ମ ସଫଳତା ପାଇଁ ପ୍ରକୃତରେ କୋଉଟା ବେଶୀ ଦରକାର।
ହଁ,
ତେବେ ଆସନ୍ତୁ ଆଉ ଟିକେ ଗଭୀରକୁ ଯିବା।
ହଁ, ତେବେ ଦେଖନ୍ତୁ, ମୂଳ କଥା ହେଲା ପେସାଦାରିତା ଆଉ ପୂର୍ଣ୍ଣତାକୁ ଗୋଟେ ଜିନିଷ ଭାବିବାଟା ହିଁ ଭୁଲ।
ଆଚ୍ଛା,
ହଁ, ଦୁଇଟା ପୁରା ଅଲଗା। ମାନେ ପେସାଦାରିତା କହିଲେ ଆମେ ବୁଝିବା କାମର ଗୋଟେ ଷ୍ଟାଣ୍ଡାର୍ଡ଼, ଗୋଟେ ମାନ, ଯେମିତିକି କ୍ୱାଲିଟି, ଠିକ୍ ସମୟରେ କାମ ସାରିବା, ଏସବୁ।
ବୁଝିଲି।
କିନ୍ତୁ ପୂର୍ଣ୍ଣତା ସେଟା ଗୋଟେ ମାନସିକତା ବେଶି, ଆଉ ସେଇଟା ବେଳେବେଳେ ଏମିତି ହୁଏ ଯେ ଆମକୁ ଆଗକୁ ବଢ଼ିବାରେ ବାଧା ଦିଏ।
ଏଇଟା ଶୁଣିବାକୁ ଟିକେ ଅଲଗା ଲାଗୁଛି, କାରଣ ଲେଖାରେ ବି କୁହାଯାଇଛି ଯେ କିଛି ମାତ୍ରାରେ ଅପୂର୍ଣ୍ଣତା ଚଳିବ, କିନ୍ତୁ ଆମକୁ ତ ସବୁବେଳେ କୁହାଯାଏ ପଡ଼ା ସବୁକିଛି ପରଫେକ୍ଟ ହେବା ଦରକାର, ବେଷ୍ଟ ଦେବା କଥା।
ଏକଦମ ଠିକ୍ କହିଲେ, ଆଉ ସେଇଟି ହିଁ କ'ଣ କହନ୍ତି ପ୍ରକୃତ କଥାଟା ଲୁଚି ରହିଛି। ଲେଖାଟି ଏମିତି କହୁନି ଯେ ଆମେ ଯେନ୍ତେନ୍ କାମ କରିଦେବା,
ନା,
ହଁ, ବରଂ କହୁଛି ଆମେ ଯୋଉ ପେସାଦାରିତାର ଗୋଟେ ଉଚ୍ଚ ମାନ ରଖିଛେ, ମାନେ କ୍ୱାଲିଟି କାମ କରିବା, ଠିକ୍ ସମୟରେ କରିବା, ସେଥିରେ କମ୍ପ୍ରୋମାଇଜ୍ କରିବାନି।
ଠିକ୍।
କିନ୍ତୁ ସେଇ ଯୋଉ ପୂର୍ଣ୍ଣତା ପଛରେ ପଡ଼ିବା କଥା, ମାନେ ଶେଷ 1%କୁ ପୁରା ନିଖୁଣ କରିବା ଚକ୍କରରେ କାମଟାକୁ ଅଟକେଇ ଦେବା କି ବହୁତ ଡେରି କରିଦେବା, ସେଇଟା ଠିକ୍ ନୁହେଁ। ସତ କହିଲେ ପୂର୍ଣ୍ଣତାକୁ ଗୋଟେ ପ୍ରକାର ଶତ୍ରୁ ଭାବରେ ଦେଖିବା କଥା।
ଶତ୍ରୁ?
ହଁ, କାରଣ ତାର ଉଦ୍ଦେଶ୍ୟ ଭଲ ଥାଇପାରେ, କିନ୍ତୁ ସେ ଆମ ସଫଳତାରେ ବାଧା ଦେଇପାରେ। ଭାବନ୍ତୁ ଟିକେ, ସେ ପୂର୍ଣ୍ଣତା ପାଇଁ ଯୋଉ ଡେରି ହେଲା, ତାର ଯୋଉ ମୂଲ୍ୟ, ମାନେ ଯୋଉ କ୍ଷତି ହେଲା, ସେଇଟା ବେଳେବେଳେ ସେଇ ଅଧିକା ନିଖୁଣତାର ଲାଭଠୁ ବହୁତ ବେଶୀ ହେଇଯାଏ।
ବାଃ, ଏଇଟା ବହୁତ ଗଭୀର କଥା। ଆଉ ମୋତେ ଲାଗୁଛି ଏଇଟା ଟିମ୍ ୱାର୍କରେ ବୋଧେ ଆହୁରି ଜରୁରୀ,
ନିଶ୍ଚୟ,
ଯୋଉଁଠି ଜଣଙ୍କର ପରଫେକ୍ସନିଜମ୍ ପୁରା ପ୍ରୋଜେକ୍ଟକୁ ଅଟକେଇ ଦେଇପାରେ।
ହଁ ହଁ,
କିନ୍ତୁ ଏଇଟାକୁ ଆମେ ସାଧାରଣ କାମରେ, ମାନେ ଡେ ଟୁ ଡେ ଲାଇଫ୍ରେ କେମିତି ଲଗେଇବା, କେମିତି ଜାଣିବା ଯେ ହଉ ଏତିକି ଯଥେଷ୍ଟ ଭଲ ହେଇଗଲା?
ଦେଖନ୍ତୁ, ଏହାର ସିଧା ଅର୍ଥ ହେଲା କାମଟାକୁ ଠିକ୍‌ରେ କରିବା, ଯାହା ଷ୍ଟାଣ୍ଡାର୍ଡ଼ ଅଛି ସେଇ ଅନୁସାରେ କରିବା, ଆଉ ସବୁଠୁ ବଡ଼ କଥା, ଠିକ୍ ସମୟ ଭିତରେ ସାରିବା। କ୍ୱାଲିଟି ତ ନିଶ୍ଚୟ ଦରକାର, କିନ୍ତୁ ପ୍ରତି ଛୋଟ ଜିନିଷକୁ 100% ପୁରା ନିଖୁଣ କରିବାକୁ ଯାଇ ମୂଳ କାମଟା ଡେରି କରିବା, ସେଇଟା ଠିକ୍ ନୁହେଁ। ଗୋଟେ ପ୍ରକାରରେ କାମ ସାରିଦେବା ବା ଗେଟିଂ ଥିଙ୍ଗ୍ସ ଡନ୍ ମେଣ୍ଟାଲିଟି ଦରକାର।
ଆଚ୍ଛା,
ଅବଶ୍ୟ ଗୁଣବତ୍ତା ସହିତ, ଏମିତି ନୁହେଁ ଯେ ଖାଲି ସାରିଦେଲେ ହେଲା।
ହଁ ହଁ,
ଆଉ ଏଇ ଚିନ୍ତାଧାରା ମୋତେ ବି ଲାଗୁଛି ବାସ୍ତବ କର୍ପୋରେଟ୍ ଦୁନିଆର ଅନୁଭୂତିରୁ ହିଁ ଆସିଛି। ସେଠି ତ ରିଜଲ୍ଟ ଆଉ ଡେଡ୍ଲାଇନ୍ ହିଁ ସବୁ କିଛି ନା କ'ଣ।
ହଁ ହଁ, ଠିକ୍ କହିଲେ। ତେବେ ଯଦି ଆମେ ଏଇ ପୁରା ଆଲୋଚନାକୁ ଏକାଠି କରି ଦେଖିବା, ତ ମୁଖ୍ୟ କଥା ହେଲା ପୂର୍ଣ୍ଣତା ବେଳେବେଳେ ଗୋଟେ ମରିଚିକା ଭଳି ହେଇଯାଏ, ଆମକୁ ଆଗକୁ ବଢ଼ିବାକୁ ଦିଏନି। ତା ପଛରେ ନ ପଡ଼ି ନିଜ କାମରେ ଗୋଟେ ଉଚ୍ଚ ପେସାଦାରୀ ମାନ ବଜାୟ ରଖିବା ଆଉ କାମକୁ ଠିକ୍ ସମୟରେ ସାରିବା, ଏଇଟା ହିଁ ବୋଧେ ଲଙ୍ଗ୍ ଟର୍ମ ସଫଳତାର ପ୍ରକୃତ ଚାବିକାଠି।
ଏକଦମ, ଏଇଟା ବହୁତ ମହତ୍ତ୍ୱପୂର୍ଣ୍ଣ କଥା, ଆଉ ଏଇଟା ଖାଲି କାମରେ ନୁହଁ, ଜୀବନର ବହୁତ ଜାଗାରେ ବି ଲାଗୁ ହେଇପାରେ।
ହଁ,
ଏକ ପ୍ରକାର ବାଲାନ୍ସ ରଖିବା କଥା ଗୁଣବତ୍ତା ଆଉ ପ୍ରଗତି ଭିତରେ।
ଆଉ ଏଇ ଯୋଉ ଗଭୀର ଚିନ୍ତା, ଏଇଟା ଆସିଛି ରୂପେଶ ଜୈନଙ୍କ ଜୀବନ ଅନୁଭୂତିରୁ, ତାଙ୍କ ରୂପେଶ ଦିଲସେର ଗୋଟେ ଅଂଶ। ଏହା ଆମ ସମସ୍ତଙ୍କ ପାଇଁ ଗୋଟେ ପ୍ରଶ୍ନ ଛାଡ଼ିଯାଉଛି, ଆମେ ନିଜ କାମରେ କୋଉଠି ଅଯଥାରେ ପୂର୍ଣ୍ଣତା ପଛରେ ପଢ଼ିଯାଉଛୁ, ଆଉ କୋଉଠି ପ୍ରକୃତ ପେସାଦାରିତା ଦେଖେଇ କାମଟାକୁ ଆଗକୁ ନେବା ଅଧିକ ଆବଶ୍ୟକତା ଅଛି। ଏଇଟା ଭାବିବା ପାଇଁ ଗୋଟେ ଭଲ ବିଷୟ ନିଶ୍ଚୟ।